ఆకాశవాణి. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ସଂସଦର ଉଭୟ ସଦନରେ ବଜେଟ୍ ଆଲୋଚନା ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ରୀୟ ବଜେଟ୍ 2024-25 ପରବର୍ତ୍ତୀ ସ୍ଥିତି ସମ୍ମିଳନୀକୁ କରିବେ ସମ୍ବୋଧନ. ଜାପାନର ଟୋକିଓଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଜାରି. ବିହାରରେ ଜାତିଭିତ୍ତିକ ସଂରକ୍ଷଣ ସଂକ୍ରାନ୍ତ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ କୌଣସି ଅନ୍ତରୀଣ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ ଏବଂ ବ୍ୟାଡମିଣ୍ଟନ ପୁରୁଷ ମିଳିତ ବର୍ଗ ପ୍ରତିଯୋଗିତାରେ ସାତ୍ୱିକ ସାଇରାଜ ଏବଂ ଚିରାଗଙ୍କ ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ. ସଂସଦର ଉଭୟ ସଦନରେ ଆଜି ବଜେଟ୍ ଆଲୋଚନା ଚାଲିଛି. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ 23 ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ ଉପସ୍ଥାପନ ପରେ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ରୀୟ ବଜେଟ୍ 2024-25 ପରବର୍ତ୍ତୀ ସ୍ଥିତି ସମ୍ମିଳନୀକୁ ସମ୍ବୋଧନ କରିବେ। ଭାରତୀୟ ଶିଳ୍ପ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ଶିଳ୍ପ କ୍ଷେତ୍ରର ଯୋଗଦାନ। ବିଭିନ୍ନ କ୍ଷେତ୍ରରୁ ଏହି ସମ୍ମିଳନୀରେ 1000 ଅଧିକ ବିଶେଷଜ୍ଞ ଯୋଗଦେବେ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି କୋଚିଂ ସେକ୍ଟରଗୁଡ଼ିକ ଏକ ପ୍ରକାର ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଛି। ରାଜ୍ୟସଭା ବୈଠକ ଆଜି ଆରମ୍ଭ ହେବା ମାତ୍ରେ ଶ୍ରୀ ଧନକଡ଼ ଦିଲ୍ଲୀ କୋଚିଂ ସେଣ୍ଟରରେ ବର୍ଷା ଜଳ ଯୋଗୁଁ ବୁଡ଼ି ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ବିଷୟ ଉଲ୍ଲେଖ କରି ଏହି କଥା କହିଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଦିନ କୋଚିଂ ସେଣ୍ଟର ସଂକ୍ରାନ୍ତୀୟ ବିଜ୍ଞାପନ ଖବରକାଗଜରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ପ୍ରସଙ୍ଗରେ ଆଲୋଚନା ତଥା ଦୃଷ୍ଟି ଆକର୍ଷଣ କରାଯିବା ଉଚିତ ବୋଲି ଶ୍ରୀ ଧନକଡ଼ ଗୃହରେ କହିଥିଲେ। ସବୁ ରାଜନୈତିକ ଦଳର ନେତାଙ୍କ ସହ ଏହି ପ୍ରସଙ୍ଗ ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ରବୁଡ଼ି ଘଟଣାରେ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ମାମଲାକୁ ତଦନ୍ତ ପାଇଁ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କମିଶନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ମାସ 2 ତାରିଖରେ ଏହି ମାମଲାର ଶୁଣାଣି କରାଯିବ। ରାଜେନ୍ଦ୍ର ନଗର ବିଧାୟକ ଦୁର୍ଗେଶ ପାଠକଙ୍କୁ ନୋଟିସ୍ ଜାରି କରାଯିବା ସହ ସେହିଦିନ କମିଶନଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ୍ର ବିରୁଦ୍ଧାଚରଣ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି। କୋଚିଂ ସେଣ୍ଟର ବର୍ଷା ଜଳ ବୁଡ଼ି ଘଟଣାରେ ମୃତ୍ୟୁ ହୋଇଥିବା 3 ଜଣଙ୍କ ମଧ୍ୟରୁ 2 ଜଣ ଛାତ୍ରୀ ରହିଛନ୍ତି। ନୂଆଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳର 13 ୟୁପିଏସ୍ସି କୋଚିଂ ସେଣ୍ଟରର ବେସମେଣ୍ଟକୁ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ସିଲ୍ କରିଦେଇଛି। ଏମ୍ସିଡି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବେସମେଣ୍ଟରେ ଚାଲୁଥିବା 3 କୋଚିଂ ସେଣ୍ଟରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏହି ଘଟଣାରେ ଦିଲ୍ଲୀ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଛାତ୍ରବୁଡ଼ି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦିଲ୍ଲୀ ମେୟର ସେଲି ଓବ୍ରାଇନ୍ଙ୍କ ବାସଭବନ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜାପାନର ଟୋକିଓଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଜାରି ରହିଛି। ଏଥିରେ ଭାରତ ସମେତ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକକୁ ସମ୍ବୋଧନ କରି କହିଛନ୍ତି ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଲୋକଙ୍କ ଜୀବନ ଧାରଣର ମାନରେ ଅଧିକ ପରିବର୍ତ୍ତନ ଆଣିଛି। ବିଶ୍ୱ ଏକ ପୁନଃ ଜଗତୀକରଣର ସମ୍ମୁଖୀନ ହୋଇଛି। ରାଜନୈତିକ, ଗଣତାନ୍ତ୍ରିକ, ସାମାଜିକ ଏବଂ ବଜାର ଅର୍ଥନୀତିର ନିୟମଭିତ୍ତିକ ଶୃଙ୍ଖଳା ବଜାୟ ରଖିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ଆରୋପ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସୁରକ୍ଷିତ ତଥା ସମୃଦ୍ଧ କରିବାରେ କ୍ୱାଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏହି ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବରରେ ନ୍ୟୁୟର୍କଠାରେ ଅନୁଷ୍ଠିତ କ୍ୱାଡ୍ ବୈଠକରେ ହୋଇଥିବା ନିଷ୍ପଭିର କାର୍ଯ୍ୟାନ୍ୱୟନର ଆଲୋଚନା କରାଯିବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଉପରେ ଏହି ବୈଠକରେ ବୈଦେଶିକ ମନ୍ତ୍ରୀମାନେ ନିଜର ମତ ଉପସ୍ଥାପନ କରିବେ। ଏହି ବୈଠକରେ ଆଜି ଡକ୍ଟର ଜୟଶଙ୍କର ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱଙ୍ଗଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଆଜି ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଚାଲିଥିବା ମଦ ଦୁର୍ନୀତି ମାମଲାରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି। ଗତମାସ 26 ତାରିଖରେ ଶ୍ରୀ କେଜରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇ ତିହାର ଜେଲ୍ରେ ବିଚାର ବିଭାଗୀୟ ହାଜତରେ ଥିବା ଶ୍ରୀ କେଜରିୱାଲଙ୍କୁ ସିବିଆଇ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ବିହାରରେ ଚାକିରି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ 65% ଜାତିଭିତ୍ତିକ ସଂରକ୍ଷଣକୁ ପାଟନା ହାଇକୋର୍ଟ ରଦ୍ଦ କରିବା ଉପରେ କୌଣସି ଅନ୍ତରୀଣ ଆଦେଶ ଦେବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପାଟନା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ବିହାର ସରକାରଙ୍କ ପକ୍ଷରୁ ଆଗତ ଆବେଦନରେ ସୁପ୍ରିମକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ବିହାର ସରକାରଙ୍କ ଚାକିରି ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ 50-65% ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ। ଏହା ବିରୁଦ୍ଧରେ ଆଗତ ଆବେଦନର ଶୁଣାଣି କରି ଗତମାସରେ ପାଟନା ହାଇକୋର୍ଟ ଏହି ବିଜ୍ଞପ୍ତିକୁ ରଦ୍ଦ କରିଦେଇଥିଲେ। ଆନ୍ତର୍ଜାତିକ ବ୍ୟାଘ୍ର ସଂରକ୍ଷଣ ଦିବସ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି। ପରିବେଶ ସନ୍ତୁଳନ ରକ୍ଷା ଏବଂ ପ୍ରାକୃତିକ ଉପାୟରେ ବାଘଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ବିଶ୍ୱ ବନ୍ୟଜନ୍ତୁ ପାଣ୍ଠି ଦେଇଥିବା ସୂଚନା ଅନୁଯାୟୀ ଭାରତରେ ବାଘଙ୍କର ସଂଖ୍ୟା ବୃଦ୍ଧି ପାଇଛି। 1973 ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର 80% ବାଘ ଭାରତରେ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀଠାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ 25ତମ ବୈଠକ ଆଜି ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଯୋଗ ଦେଇଥିଲେ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟାନ୍ୱୟନର ଚତୁର୍ଥ ବାର୍ଷିକୀ ପାଳନ କରାଯିବ। ଅଖିଳ ଭାରତୀୟ ଶିକ୍ଷା ସମାଗମ ସହଯୋଗରେ ମନ୍ତ୍ରଣାଳୟ ଏହା ପାଳନ କରିବ ବୋଲି ସୂଚନା ଦେଇଛି। ଏହି ଶିକ୍ଷାନୀତିକୁ ସଫଳତାର ସହ କାର୍ଯ୍ୟକାରିତା କରିବା ଦିଗରେ ସମସ୍ତ ଅଂଶୀଦାରଙ୍କ ସହିତ ସଂଯୋଜନା କରିବା କ୍ଷେତ୍ରରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରିତା ସମ୍ପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେବେ। ଏହାଛଡ଼ା ଶ୍ରୀ ପ୍ରଧାନ ମନ୍ତ୍ରଣାଳୟ ପକ୍ଷରୁ ଏଥିଲାଗି ଉଦ୍ଦିଷ୍ଟ ବିଭିନ୍ନ ଭାରତୀୟ ଭାଷାରେ ଆରମ୍ଭ ହେବାକୁ ଥିବା ଉତ୍ସର୍ଗୀକୃତ ଟିଭି ଚ୍ୟାନେଲ୍ଗୁଡ଼ିକର ଶୁଭାରମ୍ଭ କରିବେ। ସେହିଭଳି କେତେକ ପୁସ୍ତକ ଏବଂ ଅଭିଭାଷଣ ପୁସ୍ତିକାକୁ ଉନ୍ମୋଚନ କରିବା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥାର ଶୁଭାରମ୍ଭ କରାଯିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ମଧୁମେହ ରୋଗର ଚିକିତ୍ସା ଏବଂ ନିରାକରଣ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏମ୍ସ ନୂଆଦିଲ୍ଲୀର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଡାକ୍ତର ରାଜେଶ ଖଡ଼ଗାଓ୍ୱତ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123144444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 92890904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ବର୍ତ୍ତମାନ କିଛି ଖବର ଅଲମ୍ପିକ୍ସ କ୍ରୀଡ଼ା ଉପରେ। ବ୍ୟାଡ୍ମିଣ୍ଟନ ପୁରୁଷ ମିଳିତ ବର୍ଗ ପ୍ରତିଯୋଗିତାରେ ସାତ୍ୱିକ ସାଇରାଜ ଏବଂ ଚିରାଗଙ୍କ ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଜର୍ମାନୀର ମର୍ଭିନ୍ ସିଏଡେଲ୍ ଏବଂ ମାର୍କ ଲାମ୍ସଫାସ୍ଙ୍କ ବିରୁଦ୍ଧରେ ତାଙ୍କର ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଯାଇଛି। ଆଣ୍ଠୁରେ ଆଘାତ ଯୋଗୁଁ ମାର୍କ ମ୍ୟାଚ୍ରୁ ଓହରି ଯାଇଥିଲେ ବୋଲି ବିଶ୍ୱ ବ୍ୟାଡ୍ମିଣ୍ଟନ ଫେଡେରେସନ୍ ସୂଚନା ଦେଇଛି। ଏହି ଭାରତୀୟ ଯୋଡ଼ି ଆସନ୍ତାକାଲି ଇଣ୍ଡୋନେସିଆର ଯୋଡ଼ିଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଟେନିସ୍ ଏକକ ବର୍ଗର ଦ୍ୱିତୀୟ ପର୍ଯ୍ୟାୟରେ ସୁନୀତ ନାଗଲ ପ୍ରବେଶ କରିଛନ୍ତି। ଗତକାଲିର ମ୍ୟାଚ୍ରେ ସୁନୀତ ଫ୍ରାନ୍ସର ପ୍ରତିପକ୍ଷଙ୍କୁ ପରାସ୍ତ କରିଛି। ଟେବୁଲ୍ ଟେନିସ୍ରେ ଭାରତକୁ ମିଶ୍ରିତ ଫଳ ମିଳିଛି। ମହିଳା ଏକକ ବର୍ଗରେ ମାନିକ ବାତ୍ରା ଏବଂ ଶ୍ରୀଜା ଆକୁଲା ବିଜୟୀ ହୋଇଥିବା ବେଳେ ଅଚ୍ୟୁତ ଶରତ କୁମାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଉଭୟ ସଦନରେ ବଜେଟ୍ ଆଲୋଚନା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ରୀୟ ବଜେଟ୍ 2024-25 ପରବର୍ତ୍ତୀ ସ୍ଥିତି ସମ୍ମିଳନୀକୁ କରିବେ ସମ୍ବୋଧନ ଏବଂ ଜାପାନର ଟୋକିଓଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଜାରି। ସମ୍ବାଦ ଶେଷ ହେଲା।